ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ 5G ସେବା ଯୋଗାଉଥିବା ଦେଶ ପାଲଟିଛି, କହିଲେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଜାମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଏସିଆ ମହାଦେଶର ଦୀର୍ଘତମ ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ 70% ଶେଷ ହୋଇଥିବା ସୂଚନା। ରାଜ୍ୟସଭାରେ କଂଗ୍ରେସ ପକ୍ଷରୁ ଆଗତ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଗ୍ରାହ୍ୟ। ଶ୍ରୀଲଙ୍କାର ଜଟିଳ ପରିସ୍ଥିତିରେ ପହଞ୍ଚିଛି ଶକ୍ତି ସଙ୍କଟ। ଏବଂ ଆଇପିଏଲ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ 5G ସେବା ଯୋଗାଇ ଦେଉଥିବା ଦେଶ ପାଲଟିଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ବିଭିନ୍ନ କ୍ଷେତ୍ରରେ ମୌଳିକ ସ୍ତରରେ ପରିବର୍ତ୍ତନ ଘଟିଛି। ବିଭିନ୍ନ କ୍ଷେତ୍ରରେ 11,00,000 କୋଟି ଟଙ୍କାର ବିନିଯୋଗ ହୋଇଥିବା ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପରିବହନ ସଂସ୍ଥା ଭାବେ ବିବେଚିତ ହୋଇଛି। ଚଳିତ ବର୍ଷ 1.6 ବିଲିୟନ୍ ଟନ୍ରୁ ଅଧିକ ପରିବହନ କରି ଭାରତୀୟ ରେଳ ରେକର୍ଡ ସ୍ଥାପନ କରିଛି। ଏହାବ୍ୟତୀତ ଦେଶରେ ବନ୍ଦର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିଛି ବର୍ଷ ପୂର୍ବେ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଦେଶ ଅବହେଳାର ଶିକାର ହୋଇଥିଲେ ମଧ୍ୟ ବର୍ତ୍ତମାନ ଭାରତ ବିଶ୍ୱର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନୀକାରୀ ଦେଶମାନଙ୍କ ତାଲିକାରେ ସ୍ଥାନ ପାଇଛି। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ ଆଇଆଇଟି ଏବଂ ମେଡିକାଲ କଲେଜ ସଂଖ୍ୟା 2 ଗୁଣରୁ ଅଧିକ ହୋଇଛି। ଚଳିତ ବର୍ଷ ଭାରତ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ନିର୍ମାଣ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଜାମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଏସିଆ ମହାଦେଶର ଦୀର୍ଘତମ ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ 70% ଶେଷ ହୋଇଥିବା ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ଲୋକସଭାରେ ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଏହି ଟନେଲ ଶ୍ରୀନଗର ଏବଂ ଲଦାଖ ମଧ୍ୟରେ ସବୁଦିନିଆ ଯୋଗାଯୋଗର ମାଧ୍ୟମ ପାଲଟିବ। ଏହାର ନିର୍ମାଣ ପାଇଁ 5,500 କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଥିବା ସେ ଗୃହକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଏହି ଟନେଲ 13 କିଲୋମିଟରରୁ ଅଧିକ ଲମ୍ବର ହୋଇଥିବା ବେଳେ ପ୍ରାୟ 30 କିଲୋମିଟର ଆପ୍ରୋଚ୍ ରୋଡ୍ ରହିଛି। ସେ କହିଛନ୍ତି, ସେଥିଲାଗି ଜାମ୍ମୁ କାଶ୍ମୀରରେ 2,00,000 କୋଟି ଟଙ୍କା ସମ୍ବଳିତ ରାସ୍ତା ନିର୍ମାଣ ପ୍ରକଳ୍ପ ଜାରି ରହିଛି।
करीब 2,00,000 करोड़ के काम हम जम्मू कश्मीर में कर रहे हैं। 105 टनल बना रहे हैं। एशिया की सबसे बड़ी जोजिला टनल जो 12,000 करोड़ रुपए जिसकी एस्टिमेटेड कॉस्ट थी वो केवल 5,500 करोड़ में बनाकर पांचवी बार टेंडर हुआ, पैसे बचाकर उसका काम 70% पूरा हुआ है। ये कारगिल के पहाड़ी के नीचे है, -8 डिग्री तक टेम्परेचर है और उस कठिनाइयों में हमारे लोगों ने बहुत अच्छा काम किया है।
ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ 22ଟି ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଅନ୍ୟ 14ଟି ଟନେଲର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏହିସବୁ ଟନେଲର ନିର୍ମାଣ କାର୍ଯ୍ୟ ଶେଷ ହେଲେ 9 ଘଣ୍ଟାର ଦୂରତା 3 ଘଣ୍ଟାକୁ ହ୍ରାସ ପାଇବ। ଅନ୍ୟପକ୍ଷରେ ଆସନ୍ତା 2 ବର୍ଷ ମଧ୍ୟରେ 25,000 କିଲୋମିଟର ଜାତୀୟ ରାଜପଥକୁ 2 ଲେନ୍ରୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ଶ୍ରୀ ଗଡ଼କରୀ ଲୋକସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଉଡ଼ାଜାହାଜ ଟର୍ବାଇନ୍ରେ ବ୍ୟବହୃତ ହେଉଥିବା ତୈଳ ଉପରେ ମୂଲ୍ୟଯୁକ୍ତ କର ଭାଟ୍ ହ୍ରାସ କରିବା ଲାଗି ପତ୍ର ଲେଖିଛନ୍ତି। ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଉଡ଼ାଜାହାଜ ଟର୍ବାଇନ୍ରେ ବ୍ୟବହାର ହେଉଥିବା ତୈଳ ଯୋଗୁଁ 85% ଦର ବୃଦ୍ଧି ପାଇଥିବା ବେଳେ ରାଜ୍ୟଗୁଡ଼ିକ ଲାଗୁ କରୁଥିବା ଭାଟ୍ ପାଇଁ ଟିକେଟ୍ ମୂଲ୍ୟ ଅଧିକ ବୃଦ୍ଧି ପାଇଛି। ସେ କହିଛନ୍ତି, କେତେକ ରାଜ୍ୟ ଭାଟ୍ ହ୍ରାସ କରିଥିଲେ ମଧ୍ୟ ତାମିଲନାଡୁ ସରକାର 29% ମୂଲ୍ୟଯୁକ୍ତ କର ଲାଗୁ କରିଛନ୍ତି। ସେ କହିଛନ୍ତି, ବିମାନ ଟିକେଟ୍ ଦର କେନ୍ଦ୍ର ସରକାର ସ୍ଥିର କରନ୍ତି ନାହିଁ, ଏହା ବିଭିନ୍ନ ବିଷୟକୁ ଆଧାର କରି ସ୍ୱୟଂକ୍ରିୟ ଭାବେ ବୃଦ୍ଧି କିମ୍ବା ହ୍ରାସ ପାଇଥାଏ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ କଂଗ୍ରେସ ପକ୍ଷରୁ ଆଗତ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଉପରେ ଆପତ୍ତି ଅଭିଯୋଗକୁ କେନ୍ଦ୍ର କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟସଭାରେ କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ପ୍ରସ୍ତାବ ଆଗତ କରିଥିଲେ। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ, କଂଗ୍ରେସ ସରକାର ଥିବା ସମୟରେ ଗୋଟିଏ ପରିବାର ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ପରିଚାଳନା କରୁଥିଲେ। ଏହି ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ କହିଛନ୍ତି, ସେ ଏହି ପ୍ରସ୍ତାବ ଉପରେ ତର୍ଜମା କରିଛନ୍ତି ଏବଂ ଏଥିରେ ଦୋଷ ଦେଲା ଭଳି କୌଣସି ତଥ୍ୟ ନଥିବା ଅନୁଭବ କରିବା ପରେ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଅନ୍ୟପକ୍ଷରେ ଗୃହରେ ସଦସ୍ୟମାନେ ଯେଭଳି ଭଲ ଆଚରଣ କରିବେ ସେ ନେଇ ଅଧ୍ୟକ୍ଷ ସଦାଚାର କମିଟିକୁ ନୂଆ ପରାମର୍ଶବଳୀ ଜାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାରେ ଶକ୍ତି ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ସେଠାକାର ଶକ୍ତି କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶକ୍ତି ଯୋଗାଣରେ ଅନିୟମିତତା ଦେଖାଦେଇଛି। କିଛିଦିନ ତଳେ ଭାରତର ଅଦାନୀ ଗ୍ରୁପ୍ ମୋନାର୍ଠାରେ ହେବାକୁ ଥିବା 442 ମିଲିୟନ୍ ଡଲାର ସମ୍ଭଳିତ ପବନ ଶକ୍ତି ପ୍ରକଳ୍ପରୁ ଓହରିଯିବା ପରେ ମଧ୍ୟ ଶକ୍ତି ସଙ୍କଟ ଅଧିକ ହୋଇଛି। ଶ୍ରୀଲଙ୍କାରେ ଶକ୍ତି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଆଖିଦୃଶିଆ ହେଉନଥିବା ବେଳେ ଅଦାନୀ ଗ୍ରୁପ୍ର ନିଷ୍ପତ୍ତି ସେଠାକାର ଶକ୍ତି କ୍ଷେତ୍ର ଉପରେ ପ୍ରଭାବ ପକାଇଛି। ସୂଚନା ଅନୁଯାୟୀ ଅଦାନୀ ଗ୍ରୀନ୍ ଏନର୍ଜି ଓ ଶ୍ରୀଲଙ୍କା ଶକ୍ତି କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍ ଦର ନେଇ ବୁଝାମଣା ହୋଇ ନପାରିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ରବିବାର ଦିନ ଶ୍ରୀଲଙ୍କାରେ ପ୍ରାୟ 24 ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ସେଠାକାର ସିଲୋନ୍ ବିଦ୍ୟୁତ୍ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କାରେ 2023 କୋଇଲାରୁ ହେଉଥିବା ଶକ୍ତି ଉତ୍ପାଦନ କିଲୋୱାଟ୍ ପିଛା 31 ଟଙ୍କା ପଡ଼ୁଥିବା ବେଳେ ତୈଳ ଆଧାରିତ ଶକ୍ତି ପାଇଁ କିଲୋୱାଟ୍ ପିଛା 115 ଟଙ୍କା ସ୍ଥିର କରାଯାଇଥିଲା। ଏବେ ଶକ୍ତି କ୍ଷେତ୍ରର ସଙ୍କଟ ମୁକାବିଲା ଲାଗି ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ନବୀକରଣ ଯୋଗ୍ୟ ଶକ୍ତି ଉପରେ ନିର୍ଭର କରିବା ଲାଗି ଧ୍ୟାନ ଦିଆଯାଉଛି। ଝାଡ଼ଖଣ୍ଡ ବିଧାନସଭାର ପ୍ରବେଶଦ୍ୱାର ନିକଟରେ ବିଜେପି ବିଧାୟକମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ସେମାନେ ଦାବି କରିଛନ୍ତି। ବିରୋଧୀ ଦଳ ନେତା ବାବୁଲାଲ ମାରାଣ୍ଡି କହିଛନ୍ତି ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ଏବଂ ପୁଲିସ୍ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା ତୁଟିଗଲାଣି। ଅନ୍ୟପକ୍ଷରେ ରାଞ୍ଚିର ସାଂସଦ ତଥା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଆଜି ନିଜ ସମର୍ଥକଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେ ରାଞ୍ଚିର ରାତୁ ରୋଡ୍ରେ ବିକ୍ଷୋଭ ପ୍ରଦର୍ଶନ କରି ହେମନ୍ତ ସୋରେନଙ୍କ ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ବିଫଳ ହୋଇଥିବା କହିଛନ୍ତି।
यहाँ कोई राजनीतिक सुरक्षित नहीं, सामाजिक कार्यकर्ता सुरक्षित नहीं, व्यापारी सुरक्षित, आम लोग नहीं सुरक्षित हैं। तो उसकी जिम्मेदारी हम सब कार्यकर्ताओं की। तभी कुंकर्णी नींद में सोने वाली ही सरकार जंगल राज क्यू जिसमें अपराध कर्मियों का हौसला बढ़ा हुआ, तभी हम सब सड़क से लेकर सदन तक विरोध होगा। तब तक चुप नहीं बैठेंगे जब तक रांची से अपराध मुक्त नहीं हो जाते।
ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଆଜି ପୁଣି ଆତଙ୍କବାଦୀ ଏବଂ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗତ 4 ଦିନ ହେବ କଠୁଆ ଜିଲ୍ଲାର କେତେକ ସ୍ଥାନରେ ସନ୍ତାସବାଦ ନିରୋଧୀ କାର୍ଯ୍ୟକଳାପ ଜାରି ରହିଛି। ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ରାଜବାଗ ଅଞ୍ଚଳ ଅନ୍ତର୍ଗତ ଜୁଥାନା ଘାଟିରେ ସୁରକ୍ଷାବଳ ପକ୍ଷରୁ ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପୂର୍ବରୁ ସନ୍ୟାଲ ଗ୍ରାମରେ ଆତଙ୍କବାଦୀକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସେମାନେ ଘାଟି ଅଞ୍ଚଳକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଡକ୍ଟର ମହମ୍ମଦ ୟୁନୁସ୍ ଚୀନ୍ର ହାଇନାନ୍କୁ 4 ଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି। ସେ ବୋଆଓ ଫୋରମ୍ ଫର୍ ଏସିଆର ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀ 25 ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ। ଏଥିରେ 60 ଦେଶର 2000ରୁ ଅଧିକ ଅତିଥି ଯୋଗଦେବା ଆଶା କରାଯାଉଥିବା ବେଳେ 30 ଦେଶର 1100ରୁ ଅଧିକ ସାମ୍ବାଦିକମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଡକ୍ଟର ୟୁନୁସ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଆସନ୍ତାକାଲି ଦ୍ୱିପାକ୍ଷିକ ବୈଠକ କରିବେ। ବାଂଲାଦେଶ ବିଦେଶ ସଚିବ ମହମ୍ମଦ ଜସିମ୍ ଉଦ୍ଦିନ କହିଛନ୍ତି ଏହି ବୈଠକରେ ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ଭିତ୍ତିଭୂମି ନିର୍ମାଣ ଭଳି ବିଷୟ ଉପରେ ଆଲୋଚନା ହେବ। ଆଇପିଏଲ୍ ସଂସ୍କରଣରେ ଆଜି ହାଇଦ୍ରାବାଦଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଥିଲା। ଗୌହାଟୀରେ ଅନୁଷ୍ଠିତ ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ପ୍ରଥମେ ନିଷ୍ପଭି ନେଇଥିଲା। ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 9 ୱିକେଟ୍ ହରାଇ 151 ରନ୍ କରିଥିଲା। 152 ରନ୍ ବିଜୟ ଲକ୍ଷ୍ୟ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 17 ଓଭର୍ 3ଟି ବଲ୍ରେ 2 ୱିକେଟ୍ ହରାଇ 153 ରନ୍ ସଂଗ୍ରହ କରିଥିଲା। ପଏଣ୍ଟ ତାଲିକାରେ ସନ୍ରାଇଜର୍ସ ହାଇଦ୍ରାବାଦ 2 ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ 5G ସେବା ଯୋଗାଉଥିବା ଦେଶ ପାଲଟିଛି, କହିଲେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଜମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଏସିଆ ମହାଦେଶର ଦୀର୍ଘତମ ଜୋଜିଲା ଟନେଲ୍ର ନିର୍ମାଣ କାର୍ଯ୍ୟ 70% ଶେଷ ହୋଇଥିବା ସୂଚନା। ରାଜ୍ୟସଭାରେ କଂଗ୍ରେସ ପକ୍ଷରୁ ଆଗତ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଗ୍ରାହ୍ୟ। ଶ୍ରୀଲଙ୍କାରେ ଜଟିଳ ପରିସ୍ଥିତିରେ ପହଞ୍ଚିଛି ଶକ୍ତି ସଙ୍କଟ ଏବଂ ଆଇପିଏଲ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଣ୍ଟସ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।